ପାପନି ମାନୁଆ ଏସୁର ୱାର୍ଚାଲଲା ଏରିସିଲୁମ ଛିଲେ ଅଇ ବେଲା ଅମର ମଧ୍ୟ ଏଉଦୟ ଇସ୍କ୍ରିତ ଚେଲାର ଠିନା ଶୈତାନ ରାଶିଏ ଢୁକି ଗଲ କି ତେନେ ଉଆ ହୁତିନ ସେ ଧାର୍ମିକ ଆଗୁଆ ଠିନା ଚୁଲି ଗଲେ ଆର୍ ଅମା କଲେ ତାମାକ ମୁଇଁ ଏସୁରକ ପକଡ଼ାଇ ଦିମ କନ୍ ତେ ତାମା କି ଦିବନ୍ ତେନେ ଆମା 30 ରୂପା ଟାକା ଦିଲ କି ଅଇ ବେଲା ସେ ଉଆଁ ଏସୁରକ ପକଡ଼ାଇ ଦିବାର ଦାଉ ଛାବଲେ ତାର ବାଦ ଏସୁର ଚଲାଲା ଏକଟା ଘରତ ପାବନୀ ମାନର ତାନେ ଗେଲେ ସାନ କର ପରେ ଅମା ଖାବା ବଟଲେ ଖାତେ ଖାତେ ଏସୁର ଚଲାଲା କଲ କି ତାମର ମଧ୍ୟ ଏକ ଝନ୍ମକ ପକଡ଼ାଇ ଦିବା ଛାବେଚନ୍ ଇଲା କଥା ଶୂନ୍ୟ ଚଲାଲା ମନଲା ଭାଙ୍ଗିଏ ପରିଗେଲ କି ତାନେ ଏସୁର କଲେ ଅନ ହବାଇ ଲାଗେ ଲିଖାଲଛେ ବଚନଲା ପୁରା ହବାଇ ଲାଗେ ତନେ ତାର ବାଦ ଏଉଦୟ ଇସ୍କ୍ରିଷ୍ଟ ଏସୁର ପୁଷାରି କଲ କି ଗୁରୁ ଉରୁ ଲୋକ ତ ମୁଇଁ ନା ହଉ ତନେ ଏସୁର କଲ କି ତୁ ହେତ କଚିସ୍ ତାର ବାଦ ହୁତିନ ସେ ଏଉଦୟ ଇସ୍କ୍ରିଷ୍ଟ ନିକଲି ଖୁନା ଚୁଲି ଗେଲ କି ତନେ ଏସୁର ରୁଟିର ଲିଲେ ଆର୍ ଭାଙ୍ଗିଏ ଖୁନା ଚଲା ଲାଗିବା ଧରଲେ ଆର୍ କହିଲେ ଲ ଇର ରୁଟିର ମୋର ଦେହ ହଏ ଖାଅ ଇର ରୁଟି ଲେଖାତି ମୋର ଦେହର ଭାଙ୍ଗାଲ ଯାବେ ତାର ବାଦ ବାଟିର ଉପର ମାଖା ଉଠାଲେ ଆର୍ ଧନ୍ୟବାଦ ଦେଲେ ଆର୍ କହିଲେ ଇଖାନ୍ ମୋର କାରାଲେ ସୁର୍କି ହଏ ଖାଅ ଇଖାନ୍ ସୁର୍କି ଲେଖାତି ମୁଗ ସୁର୍କି ବୁହାଲ ଯାବେ ଆର୍ ଉଖାନ୍ ସୁର୍କି ଦେ ଭେଲେଲା ଲୋକେର ପାପଲା ଛେମା ହେବେ ତାର ବାଦ ହୁତିନାମା ଖାଏ ଦେ ଏଖାନ୍ ଭଜନ ଗିଦାଲେ ଭଜନ ଗିଦର ବାଦ ଆମ ଗଟଲାଏ ଜୈତୁନ ପାଠ ଖାନ୍ତି ଚୁଲିଗଲେ।